ଡକ୍ଟର ମାୟାଧର ମାନସିଂହଙ୍କ ଭ୍ରମଣ କାହାଣୀ ପଶ୍ଚିମ ପଥିକର ସମ୍ପାଦିତ ରୂପର ସପ୍ତମ ଭାଗ ନବବର୍ଷର ସମ୍ବର୍ଦ୍ଧନା। ପୃଥିବୀରେ ସର୍ବତ୍ର ନୂତନ ବର୍ଷକୁ ସମ୍ବର୍ଦ୍ଧନା କରାଯାଏ। ଏହା ମନୁଷ୍ୟର ଚରିତ୍ରର ଏକାନ୍ତ ଏକତାର ପରିଚୟ। ଇଂଲଣ୍ଡରେ ହାଇଭେଷ୍ଟ ଫେଷ୍ଟିଭାଲ ବା ଶସ୍ୟୋତ୍ସବ ପାଳିତ ହୁଏ। ଗ୍ରୀଷ୍ମ ଋତୁ ଶେଷରେ ଶସ୍ୟ ଅମଳ କରି କୃଷକ ଘରେ ଶସ୍ୟ ସାଇତି ରଖି ନବାଗତ ଶସ୍ୟ ଲାଗି ଉତ୍ସବ କରେ। ଏହା ସେମାନଙ୍କର ନବାନ୍ନ ଉତ୍ସବ। ଆମୋଦ ପ୍ରମୋଦ ହୁଏ, ନୂତନ ପରିଧାନ କରନ୍ତି ଓ ପୋଷାକ ପରିଧାନ କରନ୍ତି। ଲେଖକଙ୍କ ଭାଷାରେ 1937 ଡିସେମ୍ବର 31 ରାତି 9:19 ଡିକ୍ସନଙ୍କ ଘରେ ପହଞ୍ଚିଲା ପରେ ଯାଇ ସେ ନିମନ୍ତ୍ରଣର ରହସ୍ୟ ମୁଁ ଜାଣିଲି। କଥାବାର୍ତ୍ତା ହେଲା ପରେ ସେମାନେ ପ୍ରକାଶ କଲେ ଯେ ଡିସେମ୍ବର 31 ରାତି 12 ପରେ ନବବର୍ଷ ଯେମିତି ଆରମ୍ଭ ହେଉଥିବ, ଜଣେ କଳା ଲୋକ ଯଦି ସେମାନଙ୍କ ଘରେ ପ୍ରଥମେ ପାଦ ପକାଏ ତେବେ ତାହା ଅତ୍ୟନ୍ତ ଶୁଭକର। ମିଷ୍ଟର ବେହୁରା ତାଙ୍କର ବନ୍ଧୁ କଳା, ତେଣୁ ତାଙ୍କୁ ସେଥିପାଇଁ ନିମନ୍ତ୍ରଣ କରିଥିଲେ। ସେ ଯେତେବେଳେ ନ ମିଳିଲେ ମୋତେ ତାଙ୍କ ସ୍ଥାନରେ ନେବାକୁ ହେଲା। ଅବଶ୍ୟ ସେମାନେ ମୋତେ ପାଇ ସେତେ ଖୁସି ନୁହନ୍ତି, କାରଣ ମୁଁ ବେହୁରାଙ୍କ ପରି କଳା ନୁହେଁ। ତେବେ ଏତିକି ସାନ୍ତ୍ୱନା ଯେ ମୁଁ ଯେକୌଣସି ଇଂରେଜଙ୍କ ଠାରୁ କଳା। ମୁଁ ତାଙ୍କୁ ପଚାରିଲି, ସବୁ ଇଂରେଜ ପରିବାର କ'ଣ ଏଇ ମୁହୂର୍ତ୍ତକ ଲାଗି କୌଣସି ନା କୌଣସି କଳା ଲୋକକୁ ଖୋଜି ଆଣିଥିବେ? ଉତ୍ତର ମିଳିଲା ଯେ ଇଂରେଜମାନଙ୍କ ଭିତରେ ବର୍ଣ୍ଣର ତାରତମ୍ୟ ରହିଛି। ଯେଉଁମାନଙ୍କର ବାଳ ଓ ଆଖି କଳା ସେମାନଙ୍କୁ କଳା ବୋଲି ଧରାଯାଏ, ଏବଂ ସେମାନେ ଏହି ମୁହୂର୍ତ୍ତରେ ଶୁଭ ବୋଲି ଧରାଯାଆନ୍ତି। କୃଷ୍ଣକେଶ ପୁରୁଷ ଓ ସ୍ତ୍ରୀକୁ ଏ ଦେଶରେ ଡାର୍କ ବୋଲି ଡାକନ୍ତି। ଏଇଟା ସାଧାରଣ ଶବ୍ଦ। ସ୍ତ୍ରୀମାନଙ୍କର ଅଲଗା ବିଶେଷଣ ବ୍ରୁନେଟ୍। ଯେଉଁମାନେ ସ୍ୱର୍ଣ୍ଣକେଶିନୀ ସେମାନଙ୍କୁ ବ୍ଲଣ୍ଡ କୁହାଯାଏ। ସ୍ୱର୍ଣ୍ଣକେଶ ଅତ୍ୟନ୍ତ ମନୋଜ୍ଞ ହେଲେ ହେଁ ଏ ଦେଶରେ ଅନେକ କଳା ବାଳକୁ ଭାରି ପସନ୍ଦ କରନ୍ତି। ମୋର କଳା ବାଳକୁ ଦେଖି ଏକାଧିକ ପୁରୁଷ ସ୍ତ୍ରୀ ହିଂସା କରିଛନ୍ତି। ନିଶାହାର ସମାପନ ପରେ କଥୋପକଥନ, ତାପରେ ଦେଖୁ ଦେଖୁ 12 ବାଜିଲା। ସଙ୍ଗେ ସଙ୍ଗେ ମିଷ୍ଟର ଡିକ୍ସନ୍ ମୋତେ ଘରର ପଛ ଦ୍ୱାର ଦେଇ ଦାଣ୍ଡକୁ ନେଇ ଆସିଲେ ଓ ମୋ ହାତରେ ଖଣ୍ଡେ ପଥର କୋଇଲା ଦେଇ ଆଗ ଦ୍ୱାରକୁ ଆଣିଲେ। ଦ୍ୱାର ଦେଶରେ କରାଘାତ କଲୁ। ମିସେସ୍ ଡିକ୍ସନ୍ ଦ୍ୱାର ଖୋଲିଲେ। ମୁଁ କାଲା ଆଦମୀ, ନବବର୍ଷର ସମ୍ବର୍ଦ୍ଧନା ଜଣାଇ ତାଙ୍କର କରମର୍ଦ୍ଦନ କଲି ଓ ନବବର୍ଷାରମ୍ଭରେ ପ୍ରଥମେ ପାଦ ପକାଇଲି। ପରେ ଉପରକୁ ଯାଇ ହାତରେ ଥିବା କୋଇଲା ଖଣ୍ଡକୁ ପ୍ରଜ୍ୱଳିତ ଅଗ୍ନିରେ ନିକ୍ଷେପ କଲି, କାରଣ ତାହା ହିଁ ପ୍ରଥା। ସେମାନଙ୍କ ଘରେ ଏ ଉତ୍ସବ ସରିଲା ପରେ ମୋତେ ତାଙ୍କ ପ୍ରତିବେଶୀ ବନ୍ଧୁଙ୍କ ଘରେ ମଧ୍ୟ ଏଥିରେ ପୁରୋଧା ପଡ଼ିଥିଲା। ଏହି ପ୍ରତିବେଶୀ ରାମର ଚିଠି ଲେଖା ବନ୍ଧୁ ଆଲେକ୍ସିର ଘର। ଆଲେକ୍ସିର ବାପା ଓ ମା ମୋ ପରି କଳା ଲୋକର ନବବର୍ଷରେ ତାଙ୍କ ଘରେ ପାଦ ପକାଇବା ଦେଖି ଖୁସି ହେଲେ ଓ ତାଙ୍କର ପ୍ରଥା ଅନୁସାରେ ମୋତେ ମଦ୍ୟପାନ ଲାଗି ଅନୁରୋଧ କଲେ। ମୁଁ ନିଶା ସେବନ କରେ ନାହିଁ ବୋଲି କହିଲି, କିନ୍ତୁ ସେମାନେ ଛାଡ଼ିବାର ନୁହନ୍ତି। ଅମାଦକ ଆର୍ଦ୍ର ମଦ୍ୟ ବା ଜିଞ୍ଜର ୱାଇନ୍ ଗୋଟିଏ ଛୋଟ ପିଆଲାରେ ମୋତେ ଦେଲେ। ମୁଁ ତାହା ଅକୁଣ୍ଠିତ ଚିତ୍ତରେ ଗ୍ରହଣ କଲି। ସେମାନେ ଅନ୍ୟ ପ୍ରକାର ମଦ୍ୟ ସେବନ କଲେ। ଶ୍ୱେତାଙ୍ଗମାନଙ୍କର ଆତ୍ମନିର୍ଭରତା, ଶ୍ୱେତାଙ୍ଗମାନେ ଖୁବ୍ ଆତ୍ମନିର୍ଭରଶୀଳ। 12-13 ବର୍ଷ ବୟସରୁ ସେମାନେ ରୋଜଗାର ଆରମ୍ଭ କରନ୍ତି। ସେମାନେ ଆତ୍ମନିର୍ଭରଶୀଳ ହୋଇ ଶିକ୍ଷା ଅର୍ଜନ କରନ୍ତି। ଏହା ଶ୍ୱେତାଙ୍ଗର ବିଶେଷତ୍ୱ। ସୈରିନ୍ଦ୍ରୀ ନିସ୍ବେଟ୍, ମୋର ବନ୍ଧୁ ମିସ୍ ନିସ୍ବେଟ୍ ଥରେ ଚା ପାର୍ଟିର ଆୟୋଜନ କରିଥିଲେ। ମୁଁ ସେଠି ଏକମାତ୍ର ଭାରତୀୟ ଥିଲି। ସେ ପ୍ରାୟ 3-4 ତଳର କଥା। ଏବେ ଦିନେ ହଠାତ୍ ବାଟରେ ଦେଖା ହେଲା। ସେ ମୋର ନାଁ ମନେ ରଖିଥିଲେ, ଅଥଚ ମୁଁ ତାଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲି। କିଛି କଥା ହେବା ପରେ ସେ ମୋତେ ଆଗାମୀ ଅକ୍ଟୋବର ମାସରେ ତାଙ୍କର ସମିତି, ଯେଉଁଟାକି ଉତ୍ତର ଇଂଲଣ୍ଡ କଳା ସମିତି, ତରଫରୁ ହେଉଥିବା ଏଲିଜାବେଥୀୟ ନାଟକ ନେଇ ଏକ ବକ୍ତୃତାକୁ ନିମନ୍ତ୍ରଣ କଲେ ଓ ଯେତେବେଳେ ମୋର ସୁବିଧା ହେବ ସେତେବେଳେ ତାଙ୍କର ଘରକୁ ଯିବାକୁ ଅନୁରୋଧ କଲେ। ସେହି ଅନୁରୋଧ ଅନୁସାରେ ଦିନେ ଗଲି। ପ୍ରାୟ 4-5 କାଳ ଗପ କଲୁ। ସେ ମୋ ଇତିହାସ ଜାଣିଲେ, ମୁଁ ତାଙ୍କ ବିଷୟରେ ଜାଣିଲି। ସେ ଧନିକର କନ୍ୟା, ବାପାଙ୍କର ଆଦରଣୀ କନ୍ୟା ଥିଲେ। ଗତ ପ୍ରଥମ ମହାଯୁଦ୍ଧ ବେଳେ ଫ୍ରାନ୍ସରେ ସେବାକାରିଣୀର କାର୍ଯ୍ୟ କରିଥିଲେ। ଯୌବନରେ ସୁନ୍ଦରୀ ଥିଲେ ହେଁ ଓ ବହୁ ଲୋକଙ୍କର ପ୍ରିୟପାତ୍ରୀ ଥିଲେ ହେଁ, ମନମତ ବର ବାଛୁ ବାଛୁ ବେଳ ଚାଲିଗଲା ଓ ମନ ଅନୁସାରେ କେହି ଜୁଟିଲେ ନାହିଁ। ଜୀବନରେ ପରେ ପରେ ସେ ଦୁଇ ଜଣଙ୍କୁ ଆତ୍ମସମର୍ପଣ କରିବା ଉପରେ ବସିଥିଲେ, କିନ୍ତୁ ସେ ମିଳନ ସୁଖକର ହେବନି ବୋଲି ଶେଷ ମୁହୂର୍ତ୍ତରେ ମୁହଁ ଫେରାଇ ନେଇଛନ୍ତି। କିଛିଦିନ ତଳେ ବାପା ତାଙ୍କର ଦେହତ୍ୟାଗ କଲାପରେ ସେ ଇଂଲଣ୍ଡ ଛାଡ଼ି ନ୍ୟୁକାଲସରେ ଜୀବନ କଟାଉଛନ୍ତି ଓ ଜୀବିକା ଅର୍ଜନ ପାଇଁ ଚିତ୍ରାଙ୍କନ କରୁଛନ୍ତି। ମା ଭାଇ ବଞ୍ଚିଛନ୍ତି ତାଙ୍କର, କିନ୍ତୁ ଏମାନଙ୍କର ସ୍ୱାଧୀନ ଭାବ ଏତେ ମଜାଗତ ଯେ କେହି କାହାରି ଆଶ୍ରୟରେ ରହିବେ ନାହିଁ। ନିକଟରେ ତାଙ୍କର ମା ଆସିବା, କିଛିଦିନ ରହି ପୁଣି ଚାଲିଯିବା, ଏହି ହେଲା ମା ଝିଅର ଦେଖା। ଆମ ଦେଶଠାରୁ ଏମାନଙ୍କର ବ୍ୟବହାରରେ ଏ ଗୋଟିଏ ମସ୍ତ ପାର୍ଥକ୍ୟ। ମୁଁ ମନେ କରେ ଏମାନଙ୍କର ଏ ପ୍ରକାର ଆଚାର ବିଚାର ବ୍ୟଞ୍ଜକ। ଆମ ଦେଶରେ କୁକୁର ପଲ ପରି ଏକାଠି ରହି କାମୁଡ଼େ କାମୁଡ଼ି ହୋଇ ଜୀବନ କଟାଇବା ବନ୍ୟ ଜୀବନ କଥା ହିଁ ସ୍ମରଣ କରାଏ, ସଭ୍ୟତା ନୁହେଁ। କଥାବାର୍ତ୍ତା ଭିତରେ ମୋର ବୟସ ସେ ପଚାରିଲେ। ମୁଁ ଅନ୍ଦାଜ କରି ମୋର ବୟସ କହିଲି। ସେ ଆଶ୍ଚର୍ଯ୍ୟ ହୋଇ କହିଲେ, କେବେ ନୁହେଁ, ମୁଁ ତୁମକୁ 18 ବର୍ଷିଆ ଟୋକା ବୋଲି ଭାବିଥିଲି। ଏ କଥାରେ ତାଙ୍କ ଅପେକ୍ଷା ମୁଁ ବେଶୀ ଆଶ୍ଚର୍ଯ୍ୟ ହେବାର କଥା। ମୁଁ ତାପରେ ତାଙ୍କୁ ତାଙ୍କ ବୟସ ପଚାରିଲି। ସେ ମୋତେ ଅନୁମାନ କରିବାକୁ କହିଲେ। ଶ୍ରୀମତୀ ନିସ୍ବେଟ୍ ଆମ କଥାବାର୍ତ୍ତା ବେଳେ ସ୍ୱଳ୍ପ ବସନା ଥିଲେ, ଅନାବୃତ ବାହୁ ତାଙ୍କର ସ୍ୱାସ୍ଥ୍ୟ ଓ ବୟସର ବିଜ୍ଞାପନ କାର୍ଯ୍ୟ କରୁଥିଲା। ମୁଁ ସେହି ବିଜ୍ଞାପନ ନିର୍ଭର କରି ନିଜର ଅଜ୍ଞତା ଦେଖାଇଲି। ମୁଁ କହିଲି, ମିସ୍ ନିସ୍ବେଟ୍, ତମେ ବୋଧହୁଏ 30ରୁ 40 ବର୍ଷ ଭିତରେ। ମୋର ଉତ୍ତରରେ ସେ ଠୋଠୋ ହସି ଉଠିଲେ ଓ କହିଲେ, ମୁଁ ତମର ଗୋସେଇ ମା, ମୁଁ ଯେ 50 ଏଇ କ୍ଷଣି, ମୁଁ ତ ଏକାବେଳକେ କାବା। ମୁଁ କହିଲି, ମୁଁ କେବେ ତାହା ବିଶ୍ୱାସ କରିବି ନାହିଁ। ସେ କହିଲେ, ଦେଖ, ମୁଁ ପୁରା ଗତ ମହାଯୁଦ୍ଧରେ କାମ କରିଥିଲି, ସେତେବେଳକୁ ମୁଁ 20 ଉପରେ, ଏବେ ତ ଶୁଦ୍ଧ ହେବାର ବୟସ ହୋଇଗଲା। ଏ ଦେଶର ନାରୀ ଓ ପୁରୁଷମାନଙ୍କର ସ୍ୱାସ୍ଥ୍ୟ ଓ ଯୌବନ କେମିତି ଦୀର୍ଘସ୍ଥାୟୀ ତାହା ଏହି ଘଟଣାରୁ ତମେ ଜାଣିପାରିବ। ମିସ୍ ନିସ୍ବେଟ୍ଙ୍କୁ ଦେଖିଲେ କେହି କହିବନି ଯେ ସେ 50 ବର୍ଷର ବୁଢ଼ୀ। ସେ କହିଲା ପରେ ମଧ୍ୟ ମୁଁ ତାଙ୍କୁ ସେଇ 35ରୁ 40 ଭିତରେ ବୋଲି ଧରି ନେଉଛି, କାରଣ ସୌନ୍ଦର୍ଯ୍ୟ ସମଝିବାର ଯେ ପ୍ରଧାନମନ୍ତ୍ର ଆଖି, ତାର ଧାରଣା ସେଇଆ। ସେ ବିଷୟରେ ଅନ୍ୟ ଇନ୍ଦ୍ରିୟମାନଙ୍କର ପରାମର୍ଶ ତ ଅନାବଶ୍ୟକ। ମିସ୍ ନିସ୍ବେଟ୍ ଭାରତୀୟ ସୌନ୍ଦର୍ଯ୍ୟର ଭାରି ପ୍ରଶଂସା କଲେ। ତମ କଥା ପଚାରିଲେ, ସେ କ'ଣ ତନ୍ମୀ, ସେ କ'ଣ କୃଷ୍ଣକେଶିନୀ, ସେ କ'ଣ ଶାଢ଼ୀ ପରିଧାନ କରନ୍ତି? ଲଣ୍ଡନର କୌଣସି ଏକ ଭୋଜିସଭାରେ ଶାଢ଼ୀ ପରିହିତା ଭାରତୀୟ ତରୁଣୀକି ସେ ଦେଖିଥିଲେ। ସେପରି ସୁନ୍ଦର ଜିନିଷ ଆଉ ସେ ଦେଖିନାହାନ୍ତି। ସଭାର ସମସ୍ତେ କେବଳ ତାରି ଆଡ଼କୁ ଅନାଇଥାନ୍ତି ବୋଲି ସେ କହିଲେ। ଏକାକିନୀ ନିସ୍ବେଟ୍ ନିଜ ଅର୍ଜନରେ ଏହିପରି ବଞ୍ଚେ। ସେ ପୃଥିବୀର ସବୁ ଦେଶର ଖବର ରଖେ। ଭାରତରୁ ଇଂରେଜର ମୁଷ୍ଟି କେବେ ଅପସାରିତ ହେବ ସେଥିପାଇଁ ସେ ଚିନ୍ତିତ। ସାଧାରଣ ଇଂରେଜ ବାଳିକାର ମସ୍ତକ ଯେପରି କୁଞ୍ଚିତ କନକ କେଶରେ ମନୋହର, ତାର ମସ୍ତିଷ୍କ ସେହିପରି ଭାବ ଓ ଭାବନାରେ ସୁଶୋଭିତ। ମୋ ନିକଟରେ ଥିବା ସାଧାରଣ ଏକ ବାଳିକାର କଥା କହି ସେ କଥା ପରେ ବୁଝାଇବି। ସ୍ୱଦେଶର ଅଧମ ପ୍ରତିନିଧିତ୍ୱ। ଏ ସପ୍ତାହରେ ଦେଇଥିବା ପୂର୍ବପତ୍ର ପାଇଥିବ, ମୁଁ ପଢ଼ାପଢ଼ିରେ ବ୍ୟସ୍ତ ଏଇକ୍ଷଣି। ଆଗାମୀ ସପ୍ତାହରେ ମୋତେ ଗାନ୍ଧୀଙ୍କ ବିଷୟରେ କଲେଜରେ ବକ୍ତୃତା କରିବାକୁ ପଡ଼ିବ, ସେଥିଲାଗି ବି ପଢ଼ାପଢ଼ି କରି ଆହୁରି ବ୍ୟସ୍ତ ହେଉଛି। ମୁଁ ଜାଣେ ନା ମୁଁ କ'ଣ ଓ କିପରି କହିବି। ମୁଁ ତ ଲାଜକୁଳା ଜାଣ, 10 ଜଣଙ୍କ ଆଗରେ ସାହସ କରି ମୁହଁ ଟେକି ପାରେ ନା। ଏବେ ବି କହିବାକୁ ଗଲାବେଳକୁ ତଣ୍ଟି ଶୁଖିଯାଉଛି, ଛାତି ଧଡ଼ଧଡ଼ ହେଉଛି। ତେବେ ସାହସ ବାନ୍ଧି ଆଖି ବୁଜି କହିବାକୁ ଚେଷ୍ଟା କରୁଛି, କହୁ କହୁ କାଳେ ଭଲ କହିପାରେ। ଗତ ସପ୍ତାହରେ ଏଠାରେ ଆନ୍ତର୍ଜାତିକ ସଭାରେ ସ୍ପେନ୍ ବିଷୟରେ ବକ୍ତୃତା ହେଲା। ବକ୍ତାଙ୍କୁ ଧନ୍ୟବାଦ ଦେବାର ପାଳି ମୋ ଉପରେ ପଡ଼ିଲା, ମୁଁ ତ ଧନ୍ୟବାଦ ଦେଲି। ତା ଛଡ଼ା ୟୁରୋପୀୟ ସଭ୍ୟତାର ରକ୍ତାକ୍ତ ସାମ୍ରାଜ୍ୟବାଦ ବିଷୟରେ ଆଚ୍ଛା କରି ବିପଦ ଶୁଣାଇଲି। ମୁଁ କହିଲି, ସ୍ପେନ୍ 16 ଶତାବ୍ଦୀରେ ଆମେରିକାରେ ଯେଉଁ ଅମାନୁଷିକ ଅତ୍ୟାଚାର କରିଛି, ବର୍ତ୍ତମାନ ତାର ଫଳ ପାଉଛି। ଏବର ସାମ୍ରାଜ୍ୟ ଲୋଲୁପ ୟୁରୋପୀୟମାନେ ସାବଧାନ ହୁଅନ୍ତୁ, ସେମାନଙ୍କୁ ଦିନେ ନା ଦିନେ ତାଙ୍କର କାର୍ଯ୍ୟର ଫଳ ଭୋଗିବାକୁ ପଡ଼ିବ। ଆନ୍ତର୍ଜାତିକ ସଭାର ସଭାପତି ବି ମୋର ମତକୁ ପସନ୍ଦ କଲେ। ଅକ୍ସଫୋର୍ଡ଼ର ଜଣେ ଇତିହାସ ଅଧ୍ୟାପକ ଏଠି ଆସି ବକ୍ତୃତା ଦେଇଥିଲେ। ତାଙ୍କର ବିଷୟ ଥିଲା ଇଂରେଜ ସାମ୍ରାଜ୍ୟରେ ଜାତୀୟତା। ଅନ୍ୟାନ୍ୟ କଥା ଭିତରେ ଭାରତର ଜାତୀୟ ଆନ୍ଦୋଳନ କଥା ସେ କହିଲେ ଏବଂ ଆଶା ଦେଲେ ଯେ ଭାରତବର୍ଷ ଦିନେ ନା ଦିନେ ନିଶ୍ଚୟ ସ୍ୱାଧୀନ ହେବ। ସେ ବକ୍ତୃତାରେ ଆମେ 2 ଜଣ ଭାରତୀୟ ଥିଲୁ, ମୁଁ ଓ ଦୁର୍ଗା ମାଧବ। ବକ୍ତୃତା ଶେଷ ହେଲା ପରେ ଦୁର୍ଗା ମାଧବ ଘରକୁ ଯିବାକୁ କହିଲେ। ମୁଁ କହିଲି, ଦେଖ, ଏଠି ଅନ୍ୟ ଭାରତୀୟ କେହି ନାହାନ୍ତି, ଆଲୋଚନା ବେଳେ ଭାରତ ପକ୍ଷରୁ ଜଣେ କିଏ ଥିବା ଦରକାର, ମୁଁ ରହିବି। ଶେଷରେ ସେ ରହିଲେ ଏବଂ ସେଦିନ ସନ୍ଧ୍ୟାଟା କେବଳ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆଲୋଚନାରେ ହିଁ କଟିଲା କହିଲେ ଚଳେ। କାରଣ ଆଲୋଚନା ଆରମ୍ଭ ବେଳେ ମୁଁ ବର୍ତ୍ତମାନ ନୂଆ ଶାସନର ଗଲତି କେଉଁଠି, ଭାରତୀୟ ଜାତୀୟ କଂଗ୍ରେସ କାହିଁକି ଏହାର ବିରୁଦ୍ଧରେ, ଇଂରେଜ ଶାସନରେ ଭାରତର ଅବସ୍ଥା କ'ଣ ହୋଇଛି ଏସବୁ ବିଷୟରେ କହିଲି। ଅଧ୍ୟାପକ ଉତ୍ତର ଦେଲେ, ମୁଁ ତାର ପ୍ରତ୍ୟୁତ୍ତର ଦେଲି। ସଭାଭଙ୍ଗ ପରେ ଅଧ୍ୟାପକ କରମର୍ଦ୍ଦନ କରି କହିଲେ, ବେଶ ଆଲୋଚନା ହେଲା, ଅଥଚ ହସ ହସରେ। ଇଂରେଜ ଜାତି ସହଜରେ ରାଗେ ନା, ବଦମିଞ୍ଜାସ ଏମାନଙ୍କର ସହଜରେ ଧରାପଡ଼େ ନା। ଏମାନେ ହସି ହସି ସବୁ କଥା କରନ୍ତି, ସେଇଟା ଅନ୍ୟଠି ଦେଖିଲେ ପସନ୍ଦ କରନ୍ତି। ବିଲାତର ଶିଖ ବୁଲାବିକାମାନଙ୍କର ଆତ୍ମୀୟତା ଓ ଆତିଥ୍ୟ, ସେକ୍ସପିୟରଙ୍କର ଜନ୍ମସ୍ଥାନକୁ ଯାତ୍ରା ଓ ପରିଦର୍ଶନ, ଶ୍ୱେତାଙ୍ଗଙ୍କର ଛୁଟି ଭୋଗ, ବିଲାତରେ ମେଳା ଓ ଖେଳଘର, ନର୍ସରୀ ସ୍କୁଲ ପ୍ରସଙ୍ଗ, ଇଂରେଜଙ୍କର ନାଗରିକତାର ଏନ୍ତୁଡ଼ିଶାଳ, ଶ୍ୱେତ ନାରୀର ସ୍ୱାସ୍ଥ୍ୟ ଚର୍ଚ୍ଚା, ଇଂଲଣ୍ଡର ଦରିଦ୍ର ପଲ୍ଲୀ, ଇଂଲଣ୍ଡର ସୀତାନ୍ତ, ଇଂଲଣ୍ଡର ଥିଓସୋଫିକାଲ ସୋସାଇଟି, ବିଦେଶରେ ସ୍ୱଦେଶ ସେବାର ସ୍ୱପ୍ନ, ଜଣେ ଇଂରେଜ କୃଷକର ଜୀବନୀ, ଲେଉଟାଣୀ ପର୍ବ ପ୍ରଭୃତି ବହୁତ ପ୍ରସଙ୍ଗର ବର୍ଣ୍ଣନା ରହିଛି। ଲେଖକ ସେକ୍ସପିୟରଙ୍କ ଜନ୍ମସ୍ଥାନ ଷ୍ଟାଟଫୋର୍ଡ଼ରେ ପହଞ୍ଚି ଅପୂର୍ବ ଅନୁଭୂତି ସଞ୍ଚୟ କରିଥିଲେ। ଇଂଲଣ୍ଡର ଏହା ଗୋଟିଏ ଛୋଟିଆ ସହର, ସେଠାକାର ଅଧିବାସୀ ସାଧାରଣ, ତେବେ ବହୁ ତୀର୍ଥଯାତ୍ରୀ ସେଠାକୁ ଆସନ୍ତି। ଜର୍ମାନ କବି ଗେଟେ ସେକ୍ସପିୟରଙ୍କର ପ୍ରଶଂସା କରିଛନ୍ତି। ଇଂଲଣ୍ଡର ଶ୍ରେଷ୍ଠ ନାଟ୍ୟକାରଙ୍କ ସ୍ମୃତି ପୂଜାର ଶ୍ରେଷ୍ଠ ପ୍ରତୀକ ରୂପେ ତାଙ୍କ ଜନ୍ମଗ୍ରାମରେ ଏକ ରଙ୍ଗମଞ୍ଚ ଠିଆ କରାଇବାର ପ୍ରସ୍ତାବ ପ୍ରସିଦ୍ଧ ଅଭିନେତା ଗାରିକ୍ ହିଁ ପ୍ରଥମେ ବାଢ଼ନ୍ତି। କିନ୍ତୁ ପ୍ରସ୍ତାବଟି କାର୍ଯ୍ୟରେ ହେବା ପାଇଁ 100 ବର୍ଷରୁ କମ୍ ଲାଗିନଥିଲା। ମିଷ୍ଟର ଚାର୍ଲସ ଫ୍ଲାୱାର ନାମକ ଷ୍ଟାଟଫୋର୍ଡ଼ର ନାଗରିକ ହିଁ ଶେଷରେ ଏ ପ୍ରସ୍ତାବ ହାତକୁ ନେଇ 1869 ଖ୍ରୀଷ୍ଟାବ୍ଦରେ ଏକ ସ୍ମାରକ ରଙ୍ଗମଞ୍ଚ ଠିଆ କରାଇଥିଲେ। ଦୁର୍ଭାଗ୍ୟକୁ ସେ ଥିଏଟର 1926 ଅଗ୍ନିଦଗ୍ଧ ହୋଇଗଲା। ଏବର ସ୍ମାରକ ଥିଏଟରଟି 1932 ସମ୍ପୂର୍ଣ୍ଣ ହୋଇଥିଲା ଏବଂ ଉନ୍ମୋଚିତ ହୋଇଥିଲା ଇଂଲଣ୍ଡର ତତ୍କାଳୀନ ଯୁବରାଜ ଏବର ଡ୍ୟୁକ୍ ଅଫ୍ ୱିଣ୍ଡସର୍ଙ୍କ ଦ୍ୱାରା। ସ୍ମାରକ ଥିଏଟର ଠିଆ ହୋଇଛି ଅଭନ୍ ନଦୀ କୂଳରେ, ଘାସାଚ୍ଛନ୍ନ ସୁନ୍ଦର ପ୍ରାନ୍ତର ଓ ଉଦ୍ୟାନ ପରିବୃତ ହୋଇ। କିନ୍ତୁ ସୁନ୍ଦର ପ୍ରାକୃତିକ ବେଷ୍ଟନୀ ଭିତରେ ଏହି ଆଧୁନିକ ଅଟ୍ଟାଳିକାଟି ଦିଶୁଛି ଏକ କୁତ୍ସିତ କାରଖାନା ଘର ପରି। ଯାହା ହେଉ, କୁତ୍ସିତ ବହିରାବରଣର କ୍ଷତିପୂରଣ ବ୍ୟବସ୍ଥା ଭିତରେ ବେଶ ହୋଇଛି ଦର୍ଶକମାନଙ୍କର ସ୍ୱାଚ୍ଛନ୍ଦ୍ୟରେ। 1200 ଲୋକ ବସିବାର ଆୟୋଜନ ହୋଇଛି ଏବଂ ଆଇନଗୁଡ଼ିକୁ କରାଯାଇଛି ବାୟୁ କୋମଳ। ପ୍ରେକ୍ଷାଗୃହଟି ଏପରି ବୈଜ୍ଞାନିକ ପ୍ରଣାଳୀରେ ଗଠିତ ଯେ ରଙ୍ଗମଞ୍ଚର କ୍ଷୀଣତମ କର୍ଣ୍ଣଭାସ ମଧ୍ୟ ଦୂରତମ କୋଣକୁ ସ୍ପଷ୍ଟ ଶୁଭାଯିବ। ମୁଁ ନିଜେ ବାଲକୋନିରେ ରଙ୍ଗମଞ୍ଚ ଠାରୁ ବହୁ ଦୂରରେ ବସୁଥାଏ, ତେଣୁ ଏହା ମୋର ଅଭିଜ୍ଞତା। କାନ୍ଥମାନଙ୍କର ଭିତର ପଟେ ଦାରୁର ଚିକ୍କଣ ଆଚ୍ଛାଦନ ହିଁ ଏକମାତ୍ର ଅଳଙ୍କରଣ। ଏଥିପାଇଁ ବ୍ରିଟିଶ ସାମ୍ରାଜ୍ୟର ପ୍ରତ୍ୟେକ ଦେଶ ନିଜ ନିଜର ଉତ୍କୃଷ୍ଟ କାଷ୍ଟ ଦାନ କରିଛନ୍ତି, କବିମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ପ୍ରତୀକ ରୂପେ। ଏପ୍ରିଲ ଠାରୁ ସେପ୍ଟେମ୍ବର ଏହି 6 ମାସ ଏହି ଥିଏଟରରେ ସେକ୍ସପିୟରଙ୍କର ନାଟକ ଅଭିନୀତ ହୁଏ। ବାର୍ଷିକ ସେକ୍ସପିୟର ଉତ୍ସବର ଏହା ଏକ ଅଂଶ। ଏପ୍ରିଲ 23 ସେକ୍ସପିୟରଙ୍କର ଜନ୍ମ ଦିବସ, ସେହିଦିନ ଉତ୍ସବର ଶ୍ରେଷ୍ଠ ଦିନ। ସେହିଦିନ ରାଷ୍ଟ୍ରଦୂତମାନଙ୍କର ପ୍ରତିନିଧି ସବୁ ଲଣ୍ଡନରୁ ଷ୍ଟାନଫୋର୍ଡ଼ ଆସି ନିଜ ନିଜର ଜାତୀୟ ପତାକା ଉତ୍ତୋଳନ କରନ୍ତି କବିଙ୍କୁ ସମ୍ମାନ ଦେଖାଇବା ଉଦ୍ଦେଶ୍ୟରେ। ହେନେଲି ଷ୍ଟ୍ରିଟ୍ରେ ଥିବା କବିଙ୍କ ଜନ୍ମଗୃହରୁ ଗୋଟିଏ ଶୋଭାଯାତ୍ରା ମଧ୍ୟ ବାହାରି ଶେଷ ହୁଏ ଟ୍ରିନିଟ୍ ଚର୍ଚ୍ଚରେ, ଯେଉଁଠି କବିଙ୍କର ସମାଧି ବିଦ୍ୟମାନ। ଏହି ଟ୍ରିନିଟ୍ ଚର୍ଚ୍ଚ ସ୍ମାରକ ଏଥିଏଠାରୁ ମାତ୍ର ଅଳ୍ପ ଦୂରରେ, ଏଭନ୍ ନଦୀ କୂଳରେ। ପ୍ରତିବର୍ଷ ସ୍ମାରକ ରଙ୍ଗମଞ୍ଚର ବ୍ୟବସ୍ଥାପକମାନେ ସେକ୍ସପିୟରଙ୍କର 37 ନାଟକରୁ 8 ବାଛନ୍ତି, ଯେଉଁଗୁଡ଼ିକର ଅଭିନୟ 6 ମାସ ଧରି ପ୍ରତି ସପ୍ତାହ ହୁଏ। ମୁଁ ଏ ବର୍ଷ ଯେଉଁ ନାଟକ ଦେଖିଲି ତାହା ସେପରି ବଚନୀୟ ନୁହେଁ। ତେବେ ଯେଉଁ ବିଦେଶୀମାନେ କେବେ ହେଲେ ସେକ୍ସପିୟରଙ୍କର ନାଟକ ରଙ୍ଗମଞ୍ଚରେ ଅଭିନୀତ ହେବାର ଦେଖିନାହାନ୍ତି, ସେମାନଙ୍କ ପାଇଁ ସେକ୍ସପିୟରଙ୍କ ନାଟକର ଆଭିନୟିକ ଦିଗ ଉପରେ ଏହା ଏକ ଧାରଣା ଦିଏ। ସେକ୍ସପିୟରଙ୍କ ପାଠକମାନେ ଜାଣନ୍ତି ଯେ ଏଲିଜାବେଥୀୟ ରଙ୍ଗମଞ୍ଚରେ ଆଧୁନିକ ରଙ୍ଗମଞ୍ଚର ସାଜସଜ୍ଜା, ଯନ୍ତ୍ରପାତି ବା ଉପକରଣ ଆଦି କିଛି ନଥିଲା। କେବଳ ଏହା ଥିଲା ଏକ ଶୂନ୍ୟ ରଙ୍ଗମଞ୍ଚ। ଦର୍ଶକର ଆକର୍ଷଣ ଆସୁଥିଲା ନାଟକର କବିତାମୟ ଭାଷାରୁ, ଅଭିନେତାମାନଙ୍କର ଉଚ୍ଚ ଚିତ୍କାର ଓ ଯାହା କିଛି ଥିଲା ଅଭିନୟ କଳା। ସେକ୍ସପିୟର ଆଧୁନିକ ରଙ୍ଗମଞ୍ଚର କଳ୍ପନା ହିଁ କରିପାରିନଥାନ୍ତେ, କିନ୍ତୁ ମୋର ମନେ ହେଉଛି ଯେ ସେକ୍ସପିୟର ନାଟକର ପ୍ରକୃତ ଉତ୍କୃଷ୍ଟତାର ରୁଦ୍ଧିମନ୍ତ ବାକ୍ୟରେ, ଆଧୁନିକ ରଙ୍ଗମଞ୍ଚର ଉପକରଣ ଓ ଯାନ୍ତ୍ରିକ କୌଶଳର ପ୍ରାଚୁର୍ଯ୍ୟ ଦ୍ୱାରା ତାର ମୂଲ୍ୟ ବଢ଼ିଯାଉନାହିଁ। ଅନେକ କ୍ଷେତ୍ରରେ ଅଭିନୟର ସ୍ଥୂଳତା ଓ ଇତରତା ପଠିତ ନାଟକର ଧାରଣାକୁ ଚୂର୍ଣ୍ଣୀଭୂତ ମଧ୍ୟ କରିଦେଲା। ପଢ଼ିଲା ବେଳେ ସେକ୍ସପିୟର ନାଟକର ଇତର ହାସ୍ୟରସ ଓ ସ୍ଥୂଳ ସଂଘର୍ଷ ଏତେ ସ୍ପଷ୍ଟ ହୋଇ ମନରେ ବିକାର ସୃଷ୍ଟି କରୁନଥିଲା ଯେପରି କଲା ଅଭିନୟ ଦେଖି। ଗତ 2 ବର୍ଷ ଧରି ରଙ୍ଗମଞ୍ଚର ବ୍ୟବସ୍ଥାପକମାନେ ଏକ ସେକ୍ସପିୟର ସମ୍ମିଳନୀରେ ମଧ୍ୟ ଆୟୋଜନ କରିଆସୁଛନ୍ତି, ତାହା ଏକ ପକ୍ଷ ଧରି ଚାଲେ। ଏହି କାଳ ଭିତରେ ପ୍ରସିଦ୍ଧ ସେକ୍ସପିୟର ବିଶେଷଜ୍ଞମାନେ ଅଭିନୀତ ନାଟକ ଉପରେ ବା ସେକ୍ସପିୟରଙ୍କର ସମଗ୍ର ସାହିତ୍ୟ ଉପରେ ବକ୍ତୃତା ଦିଅନ୍ତି। ଏ ବର୍ଷର ବିଷୟ ଥିଲା ଲିଖନରତ ସେକ୍ସପିୟର। ଏଡିନବରା ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ଅଧ୍ୟାପକ ଡୋବର ୱିଲସନ୍ ଏବଂ ଇଂଲଣ୍ଡ ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ଅଧ୍ୟାପକ ହାରିସନ୍, ଡକ୍ଟର ହାରିସନ୍ ଏ ବର୍ଷର ଅନ୍ୟାନ୍ୟ ବକ୍ତାମାନଙ୍କ ଭିତରେ ଅନ୍ୟତମ ଥିଲେ। ଅଳ୍ପ ଲୋକ ବକ୍ତୃତା ଶୁଣିବାକୁ ଆସୁଥିଲେ, ଅଧିକାଂଶ ଥିଲେ ସ୍କୁଲ ମିଷ୍ଟ୍ରେସ୍। ସେମାନେ ବରାବର ନୋଟ୍ ଲେଖୁଥିବାରୁ ହଲ୍ଟି ଗୋଟିଏ କ୍ଲାସ୍ ରୁମ୍ରେ ପରିଣତ ହୋଇଯାଉଥିଲା। ଶ୍ରୋତାମାନଙ୍କ ଭିତରେ ମୋତେ ମିଶାଇ 3 ଜଣ ଭାରତୀୟ ମାତ୍ର ଥିଲେ, ଅନ୍ୟ 2 ଜଣ ସ୍ତ୍ରୀ, ବଙ୍ଗାଳୀ ବୋଧହୁଏ, କଲେଜରେ ଉଭୟ ଅଧ୍ୟାପକ। ଜନୈକ ଚୀନ ଲେଖକଙ୍କୁ ମଧ୍ୟ ଦେଖିଥିଲି, ଯେ ସେହି ସମୟରେ ସେକ୍ସପିୟରଙ୍କର କେତେକ ନାଟକକୁ ଚୀନ ଭାଷାରେ ଅନୁବାଦ କରୁଥିଲେ। ଚୀନ ସରକାରଙ୍କ ନିର୍ଦ୍ଦେଶରେ ସେ ମୋତେ କହିଲେ ଯେ ରବୀନ୍ଦ୍ରନାଥ ଭ୍ରମଣ କରୁଥିଲା ବେଳେ ସେ ତାଙ୍କୁ ଭେଟିଥିଲେ ଏବଂ ରବୀନ୍ଦ୍ରନାଥଙ୍କର କେତୋଟି କବିତା ସେ ଚୀନ ଭାଷାରେ ଅନୁବାଦ କରିଛନ୍ତି। ଶ୍ୱେତାଙ୍ଗ ନାରୀମାନଙ୍କର ସ୍ୱାସ୍ଥ୍ୟ ଚର୍ଚ୍ଚା ବା ବ୍ୟାୟାମ ପ୍ରସଙ୍ଗରେ ଲେଖକଙ୍କର ଅନୁଭୂତି ପ୍ରଣିଧାନ ଯୋଗ୍ୟ, ଯଥା ଯଦି ବା ମୋର 52 ବର୍ଷ ବୟସ, ମୁଁ ଯୁବତୀ ଓ କିଶୋରୀମାନଙ୍କୁ ସୁନ୍ଦରୀ ହେବାର ଉପାୟ ବତେଇବି। ମଧ୍ୟ ବୟସ ପରେ ପ୍ରଚୁର ଅର୍ଥ ଖର୍ଚ୍ଚ ନ କରି ଜଣେ ସ୍ତ୍ରୀ ସୁନ୍ଦର ଦେଖାଯିବା କ'ଣ ସମ୍ଭବ? ହଁ, ନିଶ୍ଚୟ ସମ୍ଭବ, ମୁଁ ମୋ ନିଜ ଜୀବନରେ ପ୍ରମାଣ କରିଛି। ମୋତେ ବର୍ତ୍ତମାନ 52 ବର୍ଷ, ତାହା କହିବାକୁ ମୋତେ ଲାଜ ଲାଗେ ନା। ମୋର ମାପ ଦେଖ, ଉଚ୍ଚତା 5'3", ବକ୍ଷ 34", ଅଣ୍ଟା 27", ନିତମ୍ବ 35", ପେଣ୍ଠ 12", ବାହୁ 11". ମୁଁ ଯୁଆଡ଼େ ଯାଏ ଲୋକମାନେ ମୋତେ ଅନାନ୍ତି ମୋର ଯୌବନପୂର୍ଣ୍ଣ ମୁଖ ଓ ଶରୀରକୁ ଦେଖି, ଏବଂ ତମେ ଯଦି ଭାବ ଯେ ମୁଁ ମୋର ଜୀବନଟା କେବଳ ବ୍ୟୟସାଧ୍ୟ ରୂପଶଳାମାନଙ୍କରେ କଟାଇବି, ତମେ ଭୁଲ ଭାବୁଛ। ମୁଁ ବରାବର ଶ୍ରମମୟ, କଠିନ ଓ ସ୍ୱାସ୍ଥ୍ୟକର ଜୀବନ କଟେଇ ଆସିଛି। ବ୍ୟାୟାମ, ନାଚ, ଅଶ୍ୱାରୋହଣ, ଶିକାର, ମାଛ ଧରା ସବୁଥିରେ ମୋର ଭାରି ଆଗ୍ରହ, କିନ୍ତୁ ମୁଁ ଘର ଚାଞ୍ଚିବା, ଲିପିବା, ଝାଡ଼ିବା, ସଫା କରିବା ପ୍ରଭୃତି କଠିନ ଘର କାମ ବି କରିଛି। ମୁଁ ଭାବେ ଅନ୍ୟ ବ୍ୟାୟାମ ପରି ଏ କାମ ମୋତେ ଢେର ଉପକାର କରିଛି, ଏବଂ ମୁଁ ବରାବର ବଗିଚା କାମ କରିବାକୁ ଆଗଭର ହୋଇଛି। ଯଦି ଆମର ସ୍ତ୍ରୀମାନେ ବୁଝନ୍ତେ ବଗିଚା କାମ କେମିତି ଚମତ୍କାର ବ୍ୟାୟାମ, ତାହେଲେ ଆମେ ଆମର ଚାରିଆଡ଼େ ବହୁତ ସୌଷ୍ଠବ ସମ୍ପନ୍ନ ଶରୀର ଦେଖିବାକୁ ପାଆନ୍ତୁ। ଘାସ କାଟିବାରେ, ବାଛିବାରେ, କୋଡ଼ିବାରେ, ବାଡ଼ ଦେବାରେ ମୁଁ କେତେ ସମୟ କଟାଇଛି। ବିଶେଷତଃ କୋଡ଼ାରେ ମୁଁ ଭାବେ ମୁଁ ମୋର ସମୟର ସୁବ୍ୟବସ୍ଥିତ କରିଛି। ଯୁବତୀ ଥିଲାବେଳେ ବଗିଚା କାମରେ ମୁଁ ବରାବର ମୁକ୍ତ ଆକାଶ ତଳେ ଜୀବନ କଟାଉଥିଲି। 52 ବର୍ଷ ବୟସରେ ତାର ଫଳ ମୁଁ ଆଜି ପାଉଛି। କେତେ କାଳ ମୁଁ ଭାରତବର୍ଷରେ ଥିଲି, ସେଠି ବି ମୁଁ ବଗିଚା କାମ କରିଥିଲି, ଏବଂ ପରେ କୁକୁଡ଼ା ପାଳନ ମଧ୍ୟ ଆରମ୍ଭ କଲି। ଯେଉଁମାନେ ଏସବୁ କାମରେ ଜାଣନ୍ତି ସେମାନେ ଦେଖିପାରିବେ ଯେ ମୋତେ ଏସବୁରେ ସକାଳୁ ସଞ୍ଜ ଯାଏ ବ୍ୟସ୍ତ ରହିବାକୁ ପଡ଼େ। ଭାରତବର୍ଷର ଗରମ ଜଳବାୟୁ ଓ ଏ ପ୍ରକାର କଠିନ କାମ ଉଭୟ କ୍ଳାନ୍ତିକର, ମୁଁ କେବେ ହେଲେ ରୋଗ ଭୋଗିନଥିଲି। ମୁଁ ଯେତେବେଳେ ସମ୍ଭବ ଦେଖିଛି ମନ ଇଚ୍ଛା ଚାଲିଛି, ଅଲିଭ୍ ତଳ ଲଗେଇ ମୁଁ ସପ୍ତାହରେ 2 ଥର ଗାଧୋଇ ପକାଏ, ସେଇଥିରେ ମୋର ବର୍ଣ୍ଣ ଠିକ୍ ରହେ। ଆଜିକାଲି ଖାଇବା ସମ୍ବନ୍ଧରେ ଅନେକ ବଡ଼ ବଡ଼ କଥା ଶୁଣାଯାଉଛି, ମୁଁ ମୋର ଯାହା ଇଚ୍ଛା ହୋଇଛି ତାହା ଖାଇଛି। ମୋତେ ଶାକସବ୍ଜି ଭଲ ଲାଗେ, ବିଶେଷତଃ ପାଳଙ୍ଗ ଶାଗ, ମୁଁ ସେଥିରୁ ବରାବର ଖାଏ। ଖରାଦିନେ ମୁଁ ଚା' ପରିବର୍ତ୍ତେ ଲେମ୍ବୁ ପାଣି ପିଏ। ମୁଁ ତରୁଣୀମାନଙ୍କୁ କହେ ସେମାନେ ତାଙ୍କର ଦେହକୁ କାମ କରିବାକୁ ଦିଅନ୍ତୁ, ଖୋଲା ବାୟୁ, ଖୋଲା ଭୂମିରେ ଚଲାବୁଲା କରନ୍ତୁ। ଘୋଡ଼ା ଚଢ଼ିବା, ପହଁରିବା ବା ମାଛ ଧରିବା ତମ ପକ୍ଷରେ ସମ୍ଭବ ହୋଇନପାରେ, ମୋ ପକ୍ଷରେ ଏସବୁ ସମ୍ଭବ ହୋଇନାହିଁ, କିନ୍ତୁ ଘର କାମ ତ ସବୁବେଳେ ସମ୍ଭବ। ମୁଁ ସେଇଥିରୁ ହିଁ ଯଥେଷ୍ଟ ଉପକାର ପାଇଛି। ସେସବୁ କଷ୍ଟକର ସତ୍ୟ, କିନ୍ତୁ ତମେ ଯେତେବେଳେ ସେମାନେ ତମର କେମିତି ଉପକାର କରୁଛନ୍ତି ତାହା ଭାବିବ, କଷ୍ଟ କୁଆଡ଼େ ଉଭେଇଯିବ। ମୁଁ ତ କରିଛି, ତମେ ଏସବୁ ନ କରିବ କାହିଁକି? ତମେ ବି 52 ବର୍ଷରେ ନିଜର ଦେହକୁ ନେଇ ଗର୍ବ କରିବ। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଡକ୍ଟର ମାୟାଧର ମାନସିଂଙ୍କର ଭ୍ରମଣ କାହାଣୀ ପଶ୍ଚିମ ପଥିକର ସମ୍ପାଦିତ ରୂପର 7ମ ଭାଗ।